ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজ এই পথ প্রদর্শিকা কার্যক্রম আপনার স্বাগত জনায়। আপনার আপনার বহুমূল্য সময় দিয়ে আজ এই কার্যক্রম শুণবা নিমন্তে রেডিও পাখে অপেক্ষা করে বসবার জাঁ আমি বিশেষ খুশি। প্রভু ধন্যবাদ। আপনার যদি প্রার্থনার কোণী অনুরোধ থাকে তাহলে লিখি জনাইলে আমি আপনার নিমন্তে প্রার্থনা করব। କେବଳ ସେତିକି ନୁହେଁ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଆସନ୍ତୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ସ୍ୱର୍ଗବାସୀ ପିତା, ପବିତ୍ର ପ୍ରଭୁ, ଆମମାନଙ୍କର ସତ୍ୟ ଓ ଜୀବନ୍ତ ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ଦିନ ପାଇଁ, ଏହି ସୁନ୍ଦର ସହଭାଗିତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 138 ପର୍ବର 2 ପଦରୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି 138 ପର୍ବର 2 ପଦରେ ଏହିପରି ଲେଖା ଅଛି, ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ ନାମର ଧନ୍ୟବାଦ କରିବି, କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ୍ କରିଅଛ। ଏହା ଏକ ଚମତ୍କାର ଉକ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱର ତାଙ୍କର ବାକ୍ୟ ଅନୁଯାୟୀ ସମସ୍ତ ବିଷୟ ସାଧନ କରିଥାନ୍ତି ଓ ସମସ୍ତ କାର୍ଯ୍ୟ କରିଥାନ୍ତି। ସେ ତାଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିଥାନ୍ତି ଓ ତାଙ୍କର ବାକ୍ୟ ଅଟଳ ତଥା ନିତ୍ୟସ୍ଥାୟୀ ଓ ଅପରିବର୍ତ୍ତନୀୟ। ତାଙ୍କର ବାକ୍ୟ ପଛରେ ତାଙ୍କର ଚରିତ୍ରର ପରାକାଷ୍ଠା ପ୍ରତିପାଦିତ ହୁଏ। ସେ ଯାହା କହନ୍ତି ତାହା ସାଧନ କରିଥାନ୍ତି, କାରଣ ସେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ୍ କରିଥାନ୍ତି। ଈଶ୍ୱର ତାହାଙ୍କର ବାକ୍ୟ ପରି ଅତି ଉତ୍ତମ। ଗୀତ 138 ପର୍ବର 6 ପଦରେ ଏହିପରି ଲେଖା ଅଛି, ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି, ମାତ୍ର ସେ ଗର୍ବିକି ଦୂରରୁ ଚିହ୍ନନ୍ତି। ଈଶ୍ୱର ଅତି ମହାନ ଓ ସେ ସମସ୍ତଙ୍କ ଉର୍ଦ୍ଧ୍ୱରେ, ତଥାପି ସେ ଦୀନହୀନ ଦରିଦ୍ର ଓ ନମ୍ର ଲୋକମାନଙ୍କ ପ୍ରତି ଦୃଷ୍ଟି ରଖିଥାନ୍ତି ଓ ସେମାନଙ୍କୁ ତାହାଙ୍କର ନିରୂପିତ ସମୟରେ ଉଚ୍ଚୀକୃତ କରାନ୍ତି। ପବିତ୍ର ଧର୍ମଶାସ୍ତ୍ରରେ ଏହି ନମ୍ରତା ବିଷୟ ନେଇ ଅନେକ କିଛି ବିଷୟ ପ୍ରକାଶ କରାଯାଇଅଛି ଓ ଈଶ୍ୱର ମଧ୍ୟ ନମ୍ର ଲୋକମାନଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଥାନ୍ତି, ମାତ୍ର ସେ ଗର୍ବୀକୁ ଘୃଣା କରନ୍ତି। ସେଥିପାଇଁ ଯାକୁବ 4 6 ପଦରେ ଲେଖା ଅଛି, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି, ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ଦେଖନ୍ତୁ ପ୍ରଥମ ପିତର 5 6 ଏହିପରି ଲେଖା ଅଛି, ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣାକୁ ନତ କର, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଈଶ୍ୱରଙ୍କ ବାକ୍ୟରେ ଏହି ନମ୍ରତା ବିଷୟ ନେଇ ଅନେକ କିଛି ବିଷୟ କୁହାଯାଇଅଛି, କାରଣ ଏହା ହେଉଛି କିଛି ବିଷୟ ଯାହାକି ଈଶ୍ୱର ତହିଁ ପ୍ରତି ଦୃଷ୍ଟି ଦେଇଥାନ୍ତି ଓ ସେହିପରି ଲୋକମାନଙ୍କୁ ଚିହ୍ନନ୍ତି। ଦାଉଦ ଏକ ନମ୍ରତାର ସ୍ଥାନ ଗ୍ରହଣ କଲେ। ଆମେ ଗୀତ ସଂହିତା 131 ପର୍ବର ପ୍ରଥମ ପଦରେ ତାହାଙ୍କ ବାକ୍ୟ ପାଠ କରିଅଛୁ। ଲେଖା ଅଛି, ହେ ସଦାପ୍ରଭୁ, ମୋ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋ ଦୃଷ୍ଟି ଉଚ୍ଚ ନୁହେଁ, କି ଅବା ମୁଁ ମହତ୍ ମହତ୍ ବ୍ୟାପାରରେ ଅଥବା ମୋ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁନାହିଁ। ସେହିପରି ଯିଶାୟ 57 ପର୍ବର 15 ପଦରେ ଆମେ ଏହିପରି ପାଠ କରୁ, କାରଣ ଯିଏ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ଧର୍ମମୟ, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି, ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହିଁ ବାସ କରୁ। ସେହିପରି ପ୍ରଥମ ପିତର 5 ଆମେ ଏହିପରି ପାଠ କରୁ, ସେହିପରି ହେ ଯୁବକମାନେ, ତୁମେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ, ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ସେହିପରି ପ୍ରଥମ ପିତର 3:4 ଆମେ ଏହିପରି ପାଠ କରୁ, ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମମାନଙ୍କର ଅକ୍ଷୟଭୂଷଣ ହେଉ। ଏହି ସମସ୍ତ ଅଂଶଗୁଡ଼ିକ ପ୍ରକାଶ କରେ ଯେ ଈଶ୍ୱର କିପରି ନମ୍ରତାକୁ ସମ୍ମାନ ଦିଅନ୍ତି। ପବିତ୍ର ଧର୍ମଶାସ୍ତ୍ରରେ ଏହିପରି ଅନେକ ସ୍ଥାନରେ ଈଶ୍ୱର ନମ୍ର ଲୋକମାନଙ୍କୁ ଉଚ୍ଚୀକୃତ କରିବାର ବିଷୟ ଉଲ୍ଲେଖ ହୋଇଅଛି। ବାସ୍ତବରେ ଈଶ୍ୱର ନମ୍ର ଲୋକମାନଙ୍କୁ ମହିମାନ୍ୱିତ କରନ୍ତି, କାରଣ ଈଶ୍ୱରଙ୍କ ବାକ୍ୟ କହେ, ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ। ଗୀତ 138:8 ଏହିପରି ଲେଖା ଅଛି, ସଦାପ୍ରଭୁ ମୋ ସମ୍ପର୍କୀୟ ବିଷୟ ସାଧନ କରିବେ, ହେ ସଦାପ୍ରଭୁ ତୁମ୍ଭ ଦୟା ଅନନ୍ତକାଳ ସ୍ଥାୟୀ, ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ। ସଦାପ୍ରଭୁଙ୍କର ଦୟା ଅନନ୍ତକାଳ ସ୍ଥାୟୀ ଓ ତାହାଙ୍କର ବିଶ୍ୱସ୍ତତା ନିତ୍ୟସ୍ଥାୟୀ। ସେଥିପାଇଁ ଫିଲିପିୟ 1:6 ଲେଖା ଅଛି, କାରଣ ଯିଏ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ଆସନ୍ତୁ ଏହାପରେ ଗୀତ 139 ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ଗୁଣଗୁଡ଼ିକ ପ୍ରତି ପ୍ରଶଂସାର ଗୀତ। ଏହି ଗୀତଟି ଦାଉଦଙ୍କର ଗୀତ। ଏହି ଗୀତଟି ଈଶ୍ୱରଙ୍କର ସୃଷ୍ଟି ବିଷୟ ନେଇ ତାହାଙ୍କର ଗୁଣଗୁଡ଼ିକୁ ପ୍ରକାଶ କରେ। ଈଶ୍ୱର ହେଉଛନ୍ତି ସର୍ବଜ୍ଞାତା, ସର୍ବଦର୍ଶୀ, ସର୍ବବ୍ୟାପୀ ଓ ସର୍ବଶକ୍ତିମାନ ଯାହାକି ଏହି ଗୀତ ମଧ୍ୟ ଦେଇ ଆମେ ଲକ୍ଷ୍ୟ କରିବାକୁ ପାରୁ। ଈଶ୍ୱର ସବୁକିଛି ସାଧନ କରିପାରନ୍ତି। ଅନେକ ସମୟରେ ମନୁଷ୍ୟ ମନରେ ପ୍ରଶ୍ନ ଆସେ, ଏପରି କୌଣସି ବିଷୟ ଅଛି ଯାହାକି ଈଶ୍ୱର ସାଧନ କରିପାରିବେ ନାହିଁ? ଏହାର ଉତ୍ତର ହେଉଛି, ଏପରି କୌଣସି ବିଷୟ ନାହିଁ ଯାହାକି ଈଶ୍ୱରଙ୍କ ନିକଟରେ ଅସମ୍ଭବ ବା ଈଶ୍ୱରଙ୍କ ଶକ୍ତିର ବାହାରେ। ଏହି ଗୀତଟି ଅନେକ ପ୍ରଶ୍ନଗୁଡ଼ିକର ଯଥାର୍ଥ ଉତ୍ତର ମଧ୍ୟ ପ୍ରଦାନ କରେ। ପ୍ରଥମେ ଆମେ ଈଶ୍ୱରଙ୍କର ସର୍ବଜ୍ଞାନତା ସମ୍ପର୍କରେ କିଛି ଲକ୍ଷ୍ୟ କରିବାକୁ ଯିବା, ଯାହାକି ଈଶ୍ୱର ସବୁକିଛି ଜାଣନ୍ତି। ତେବେ ଦେଖନ୍ତୁ 139 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ତୁମେ ମୋର ଅନୁସନ୍ଧାନ କରିଅଛ ଓ ମୋର ପରିଚୟ ନେଇଅଛ। ଏହା ଈଶ୍ୱରଙ୍କର ସର୍ବଜ୍ଞତା ସମ୍ପର୍କରେ ପ୍ରକାଶ କରେ। ସେ ଆପଣଙ୍କୁ ଓ ମୋତେ ଜାଣନ୍ତି, ଆମର ଚିନ୍ତାଧାରା ଓ ହୃଦୟର କଳ୍ପନାକୁ ମଧ୍ୟ ଜାଣନ୍ତି। ସେ ଆମମାନଙ୍କୁ ସଦାସର୍ବଦା ନିରୀକ୍ଷଣ କରି ଆମମାନଙ୍କର ଗତିବିଧି ଓ କାର୍ଯ୍ୟକଳାପକୁ ତଥା ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତି। ତେଣୁ ଆମେ ନିଜର ସମସ୍ୟା ବା ଦୁଃଖ କିମ୍ବା ଦୁର୍ବଳତା ସବୁକୁ ମନୁଷ୍ୟ ନିକଟରେ ପ୍ରକାଶ କରିବା ଅପେକ୍ଷା ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରକାଶ କରିବା ଉଚିତ, କାରଣ ସେ ଆମମାନଙ୍କର ସମସ୍ତ କିଛି ବିଷୟ ଜାଣନ୍ତି ଓ ସେ ହିଁ କେବଳ ଆମମାନଙ୍କୁ ସାହାଯ୍ୟ କରିପାରିବେ। ଗୀତ 139 ପର୍ବର 2-4 ଲେଖା ଅଛି, ତୁମ୍ଭେ ମୋର ବସିବାର ଓ ଉଠିବାର ଜାଣୁଅଛ, ତୁମ୍ଭେ ଦୂରରୁ ମୋର ସଂକଳ୍ପ ବୁଝୁଅଛ, ତୁମେ ମୋର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋର ସକଳ ଗତି ଜାଣୁଅଛ। କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମକୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ୱାରେ ନାହିଁ, ଏପରି କୌଣସି କଥା ଆମର ଜିହ୍ୱାରେ ନାହିଁ ଯାହା ପ୍ରଭୁଙ୍କୁ ଅଗୋଚର। ସେ ଆମମାନଙ୍କର ସମସ୍ତ ବିଷୟ ଜାଣନ୍ତି, ଆମମାନଙ୍କର ହୃଦୟର ଭାବକୁ ମଧ୍ୟ ଜାଣନ୍ତି, ଆମମାନେ କ'ଣ ଚିନ୍ତା କରୁଛୁ ତାହା ମଧ୍ୟ ସେ ଜାଣନ୍ତି। 139 ପର୍ବର 5-6 ଲେଖା ଅଛି, ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ ଓ ମୋ ଉପରେ ଆପଣ ହସ୍ତ ରଖିଅଛ। ଏହି ପ୍ରକାର ଜ୍ଞାନ ମୋ ପ୍ରତି ଅତି ଆଶ୍ଚର୍ଯ୍ୟ, ତାହା ଉଚ୍ଚ, ମୋ ବୁଦ୍ଧର ଅଗମ୍ୟ। ବାସ୍ତବରେ ଈଶ୍ୱରଙ୍କର ସଂକଳ୍ପ ସକଳ ଜ୍ଞାତ ହେବା ଓ ସେ କିପରି ତାହାଙ୍କର ସୃଷ୍ଟ ଜଗତକୁ ନିୟନ୍ତ୍ରଣ କରୁଅଛନ୍ତି ତାହା ଜାଣିବା ମନୁଷ୍ୟର ବୋଧର ଅଗମ୍ୟ। ମାତ୍ର ସେ ଆମମାନଙ୍କୁ ଜାଣନ୍ତି ଓ ଉଦ୍ଧାର କରନ୍ତି, ସେ ଆମମାନଙ୍କର ଭାର ମଧ୍ୟ ବହନ କରନ୍ତି ଓ ସେ ସମସ୍ତ କିଛି ଜାଣନ୍ତି। ତାଙ୍କ ନିକଟରେ କୌଣସି ବିଷୟ ଅଗୋଚର ନୁହେଁ। ସେ ଆମମାନଙ୍କର ପ୍ରତିଟି ପଦକ୍ଷେପକୁ ନିୟନ୍ତ୍ରଣ କରନ୍ତି, ଆମମାନଙ୍କର ପ୍ରତିଟି ବିଷୟକୁ ସେ ନିୟନ୍ତ୍ରଣ କରନ୍ତି। ଈଶ୍ୱରଙ୍କର ସର୍ବଜ୍ଞାତାର ବିଷୟ ଆମମାନଙ୍କୁ ଭୟଭୀତ କରାଇବା ପାଇଁ ନୁହେଁ, ମାତ୍ର ଆମମାନଙ୍କୁ ସାନ୍ତ୍ୱନା ଦେବା ପାଇଁ। ସେ ମୋତେ ଉଦ୍ଧାର କଲେ, ତଥାପି ସେ ମୋତେ ଜାଣନ୍ତି, ତାହିଁ ହେଉଛି ଏହି ବିଷୟ ନେଇ ଏକ ଆଶ୍ଚର୍ଯ୍ୟର ବିଷୟ। ଏପରି କେତେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ ଗ୍ରହଣ କରନ୍ତି ଆଉ ତାପରେ କୌଣସି ପ୍ରକାରେ ସେମାନେ ଆପଣଙ୍କୁ ହତୋତ୍ସାହିତ କରନ୍ତି। ଆପଣ ଭାବନ୍ତି ଯେ ଆପଣ ସେମାନଙ୍କୁ ଜାଣନ୍ତି ବୋଲି, ମାତ୍ର ଆପଣ ପ୍ରକୃତିରେ ସେମାନଙ୍କୁ ଜାଣନ୍ତି ନାହିଁ। କିନ୍ତୁ ଈଶ୍ୱର ଆମମାନଙ୍କର ଦୁର୍ବଳତାର ବିଷୟ ସବୁକୁ ଜାଣନ୍ତି, ମାତ୍ର ତଥାପି ସେ ଆମମାନଙ୍କୁ ଉଦ୍ଧାର କରି ଗ୍ରହଣ କରନ୍ତି। ସେ କେତେ ଚମତ୍କାର ଈଶ୍ୱର! ଈଶ୍ୱର ଦାଉଦଙ୍କୁ ଜାଣିଥିଲେ ଆଉ ଦାଉଦ ତାହାଙ୍କୁ ଅପମାନିତ କଲେ, କିନ୍ତୁ ଈଶ୍ୱର ଦାଉଦଙ୍କର ବିଶ୍ୱାସ ନେଇ କିଛି ଜାଣିଥିଲେ ଯାହାକି ଆମମାନେ ଦେଖିପାରିନଥିଲୁ। ସେ ଦାଉଦଙ୍କର ହୃଦୟକୁ ଦେଖିପାରିଥିଲେ ଆଉ ସେହି ବିଶ୍ୱାସର ତଳେ ଯେଉଁ ବିଫଳତା ଥିଲା ତାହା ଏପରି ଏକ ବିଶ୍ୱାସ ଥିଲା ଯାହାକି କେବେ ହେଲେ ବିଫଳ ହେଲା ନାହିଁ। ପ୍ରଭୁ ଯୀଶୁ ଜାଣିଥିଲେ ସିମୋନ ପିତର କ'ଣ କରିବା ପାଇଁ ଯାଉଅଛନ୍ତି, ଏପରିକି ସେ ଜାଣିଥିଲେ ଯେ ଇସ୍କାରିଓତ୍ ଜିହୁଦା ତାହାଙ୍କୁ ଶତ୍ରୁ ହସ୍ତରେ ଧରାଇଦେବ। ଯଦିଓ ଆମେ ଏହାକୁ ବୁଝି ନପାରୁ, ମାତ୍ର ତାହା ହେଉଛି ଈଶ୍ୱରଙ୍କର ସର୍ବଜ୍ଞତା ଶକ୍ତିର ପରିଚୟ ଦିଏ। ସେ ପ୍ରତ୍ୟେକ ବିଷୟକୁ ଜାଣନ୍ତି, କୌଣସି ବିଷୟ ତାହାଙ୍କ ନିକଟରେ ଅଗୋଚର ନୁହେଁ। ତଥାପି ସେ ଆମମାନଙ୍କର ସମସ୍ତ ଦୁର୍ବଳତା, ଆମମାନଙ୍କର ସମସ୍ତ ଅଯୋଗ୍ୟତା, ଏସବୁକୁ ଜାଣିବା ସତ୍ତ୍ୱେ ମଧ୍ୟ ସେ ଆମମାନଙ୍କୁ ପ୍ରେମ କରନ୍ତି। ଆସନ୍ତୁ ଏହାପରେ 139 ପର୍ବର 7 ପଦରୁ 16 ପଦ ମଧ୍ୟରେ ଈଶ୍ୱରଙ୍କର ସର୍ବବ୍ୟାପକତାକୁ ଲକ୍ଷ୍ୟ କରିବା, କାରଣ ସେ ସର୍ବବ୍ୟାପୀ। ଆପଣ ଯେଉଁଠାକୁ ଯାଆନ୍ତୁ ନା କାହିଁକି, ସେ ପ୍ରତ୍ୟେକ ସ୍ଥାନରେ ବିଦ୍ୟମାନ ଓ ଆପଣ ତାହାଙ୍କଠାରୁ ନିଜକୁ ଲୁଚାଇ ପାରିବେ ନାହିଁ। ଦେଖନ୍ତୁ 139ର 7 ଓ 8 ପଦରେ ଏହିପରି ଲେଖା ଅଛି, ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି, ଅବା ତୁମ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି। ଯେବେ ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ। ଯେବେ ମୁଁ ପାତାଳରେ ବିଛଣା କରେ, ତେବେ ଦେଖ ତୁମ୍ଭେ ସେଠାରେ। ଏହି ପାତାଳ ଏକ ଅଦୃଶ୍ୟ ଓ ଅଜଣା ଅଞ୍ଚଳ, ମାତ୍ର ଈଶ୍ୱର ମଧ୍ୟ ସେଠାରେ ଅଛନ୍ତି। ଆପଣ ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି, ଈଶ୍ୱର ସେଠାରେ ଅଛନ୍ତି, ସେ ଆପଣଙ୍କୁ ଦେଖୁଛନ୍ତି। ଆପଣ କେବେ ନିଜକୁ ଲୁଚାଇ ପାରିବେ ନାହିଁ। 139 ପର୍ବର 9 ପଦରୁ 12 ପଦ ମଧ୍ୟରେ ଲେଖା ଅଛି, ଯେବେ ମୁଁ ଅରୁଣର ପକ୍ଷଧରେ ଓ ସମୁଦ୍ରର ପ୍ରାନ୍ତ ସୀମାରେ ବାସ କରେ, ସେଠାରେ ହିଁ ତୁମ୍ଭର ହସ୍ତ ମୋତେ ଚଳାଇବ ଓ ତୁମର ଦକ୍ଷିଣ ହସ୍ତ ମୋତେ ଧରିବ। ଯେବେ ମୁଁ କହେ ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ କରିବ ଓ ମୋ ଚତୁର୍ଦିଗସ୍ଥ ଆଲୁଅ ରାତିରେ ହେବ, ତେବେ ଅନ୍ଧକାର ହିଁ ତୁମଠାରୁ ଲୁଚାଏ ନାହିଁ, ବରଂଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ। ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ। ଯଦିବା ଆପଣ ଚନ୍ଦ୍ରପୃଷ୍ଠକୁ ଚାଲିଯାଆନ୍ତି, ତଥାପି ଆପଣ ଈଶ୍ୱରଙ୍କ ଦୃଷ୍ଟିଗୋଚରରୁ ଦୂରେଇ ଯାଇପାରିବେ ନାହିଁ। ଏପରିକି ଆଲୋକ ଓ ଅନ୍ଧକାର ଏହି ଦୁଇ ତାହାଙ୍କ ନିକଟରେ ସମାନ। ତେଣୁକରି ଈଶ୍ୱରଙ୍କ ଦୃଷ୍ଟିଗୋଚରରୁ କୌଣସି ବିଷୟ ଗୁପ୍ତ ରଖିବାକୁ ଚେଷ୍ଟା କରିବା ମନୁଷ୍ୟର ମୂର୍ଖାମୀ। ଏପରିକି ଆମର ପାପ ମଧ୍ୟ ଆମେ ତାହାଙ୍କ ନିକଟରେ ସ୍ୱୀକାର କରିବା ଉଚିତ। ସେ ଆମମାନଙ୍କର ସମସ୍ତ ପାପକୁ ମଧ୍ୟ ଦେଖିଅଛନ୍ତି, ମାତ୍ର ସେ ଚାହାନ୍ତି ଯେପରି ତାହା ପାପ ବୋଲି ତାହାଙ୍କ ନିକଟରେ ଆମେ ସ୍ୱୀକାର କରୁ। ଜଣେ ବ୍ୟକ୍ତି ଥରେ ମୋତେ କହିଲେ, ଆପଣ କ'ଣ ଭାବୁଛନ୍ତି ଯେ ଆମମାନଙ୍କୁ ଆମମାନଙ୍କ ପାପ ବିଷୟ ନେଇ ଈଶ୍ୱରଙ୍କ ନିକଟରେ ସମସ୍ତ କିଛି ସ୍ୱୀକାର କରିବାକୁ ହେବ? ମୁଁ କହିଲି, ହଁ ନିଶ୍ଚୟ ସେହିସବୁ ପ୍ରକାଶ କରନ୍ତୁ, ତାଛଡ଼ା ସେ ମଧ୍ୟ ସେହିସବୁ ଜାଣନ୍ତି। ଆପଣ ଯେତେବେଳେ ସେହିସବୁ ପାପ କଲେ ସେତେବେଳେ ସେ ମଧ୍ୟ ଉପସ୍ଥିତ ଥିଲେ, ତେଣୁ ଭଲ ହେବ ଆପଣ ଏହି ସମସ୍ତ ପାପ ବିଷୟରେ ତାହାଙ୍କ ସହ ଏକମତ ହୁଅନ୍ତୁ ଓ ତାହାଙ୍କ ନିକଟରେ ସେହିସବୁ ଅନୁତାପର ସହିତ ସ୍ୱୀକାର କରନ୍ତୁ। ସେ ଜାଣନ୍ତୁ ଯେ ଆପଣ ସେହିସବୁକୁ ପାପ ବୋଲି ବୁଝିପାରିଛନ୍ତି। ପ୍ରିୟ ବନ୍ଧୁ, ପାପ ସ୍ୱୀକାର କରିବା ହେଉଛି ଈଶ୍ୱରଙ୍କ ସହିତ ଏକମତ ହେବା। ଈଶ୍ୱର କହନ୍ତି ଏହା ହେଉଛି ପାପ, ଆଉ ଆପଣ ତାହାଙ୍କ ସହିତ ଏକମତ ହୋଇ କହନ୍ତି ଯେ ହଁ ଏହା ପାପ। ପ୍ରିୟ ବନ୍ଧୁ, ଆପଣ ପାପ କରିପାରନ୍ତି, ମାତ୍ର ସେ ପାପକୁ ଯଦି ଆପଣ ପାପ ବୋଲି ସ୍ୱୀକାର ନ କରନ୍ତି, ତାହେଲେ ତାହା ହେଉଛି ମହାପାପ। 139 ପର୍ବର 13 ପଦରେ ଏହିପରି ଲେଖା ଅଛି, କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା, ତୁମେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ଯେଉଁ ସମୟରୁ ଆମେ ଆମର ମାତାର ଉଦରରେ ଗର୍ଭଧାରଣ କଲୁ, ସେହି ସମୟରୁ ଆମେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରୁ ଏହି ଜୀବନରେ ଦୂରେଇ ଯାଇପାରିବା ନାହିଁ। ସେ ମାତୃଗର୍ଭରୁ ମଧ୍ୟ ଆମମାନଙ୍କୁ ଆଚ୍ଛାଦନ କରି ରଖିଥାନ୍ତି। 14 ପଦରେ ଲେଖା ଅଛି, ମୁଁ ତୁମକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ପ୍ରକୃତରେ ମନୁଷ୍ୟ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ଓ ତାହାଙ୍କ ଅଧୀନରେ ନିୟନ୍ତ୍ରିତ, ଓ ସେ ସଦାସର୍ବଦା ମନୁଷ୍ୟ ପ୍ରତି ଦୃଷ୍ଟି ରଖିଥାନ୍ତି, ଆଉ ପ୍ରତ୍ୟେକ ମନୁଷ୍ୟ ମଧ୍ୟ ତାହା ଜାଣନ୍ତି। 15 ଓ 16 ପଦରେ ଏହିପରି ଲେଖା ଅଛି, ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନଥିଲା। ତୁମ ଚକ୍ଷୁ ମୋର ସେ ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା, ଓ ମୋର ଯେଉଁସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ ପୁସ୍ତକରେ ଲିଖିତ ଥିଲା। ଏପରିକି ମାତୃଗର୍ଭରେ ଗର୍ଭଧାରଣ କରିବା ପୂର୍ବରୁ ଈଶ୍ୱର ଆମମାନଙ୍କର ବ୍ୟକ୍ତିତ୍ୱକୁ ଜାଣନ୍ତି, ଆମମାନଙ୍କର ଅସ୍ତିତ୍ୱକୁ ଜାଣନ୍ତି, ସେ ଆମମାନଙ୍କର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ଗଣିସାରିଥାନ୍ତି ଓ ଲେଖି ରଖିଥାନ୍ତି। ତେଣୁ ଆମମାନଙ୍କର ସୃଷ୍ଟି ମଧ୍ୟ ତାହାଙ୍କଠାରୁ ଗୁପ୍ତ ନୁହେଁ, କାରଣ ସେ ଆମମାନଙ୍କର ସୃଷ୍ଟି ପୂର୍ବରୁ ହିଁ ଅଛନ୍ତି ଓ ଆମମାନଙ୍କୁ ତାଙ୍କର ଇଚ୍ଛା ଅନୁଯାୟୀ ନିର୍ମାଣ କରିଅଛନ୍ତି। ତେଣୁକରି ଗର୍ଭପାତ ମଧ୍ୟ ଏକ ନରହତ୍ୟା ବୋଲି ଧରାଯାଇପାରେ, ଯଦି ଏହା ମା'ର ଜୀବନକୁ ବା ସନ୍ତାନର ଜୀବନକୁ ରକ୍ଷା କରିବା ନିମନ୍ତେ ପ୍ରୟୋଗ କରାନଯାଏ। ଆସନ୍ତୁ ଏହାପରେ ଗୀତ 139 ପର୍ବର 17-19 ପଦ ମଧ୍ୟରେ ଈଶ୍ୱର ଯେ ସର୍ବଶକ୍ତିମାନ ତାହା ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ଗୀତ 139 ପର୍ବର 17-18 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଆହୁରି ତୁମ୍ଭର ସଂକଳ୍ପ ସକଳ ମୋ ପ୍ରତି କିପରି ବହୁମୂଲ୍ୟ, ତହିଁର ସଂଖ୍ୟା କିପରି ଅଧିକ। ମୁଁ ସେସବୁ ଗଣନା କରିବାକୁ ଗଲେ ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ। ଯେତେବେଳେ ମୁଁ ଜାଗ୍ରତ ହୁଏ ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଥାଏ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି ଓ ଯେଉଁ ଈଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି ସେ ସର୍ବଶକ୍ତିମାନ। 19 ପଦରେ ଲେଖା ଅଛି, ହେ ପରମେଶ୍ୱର, ତୁମେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ, ଏହେତୁ ହେ ରକ୍ତପିପାସୁ ଲୋକମାନେ ତୁମେମାନେ ମୋ ନିକଟରୁ ଦୂର ହୁଅ। ଏହି ଗୀତରେ ଦୁଷ୍ଟ ଓ ଧାର୍ମିକ ଉଭୟଙ୍କ ବିଷୟ ନେଇ ପ୍ରକାଶ କରାଯାଇଅଛି। ଈଶ୍ୱର କହନ୍ତି ଯେ ସେ ଦୁଷ୍ଟମାନଙ୍କର ବିଚାର କରିବେ ଓ ସେ ତାହାଙ୍କ ଲୋକମାନଙ୍କର ପ୍ରାର୍ଥନା ଶୁଣିବେ। ପ୍ରଭୁଙ୍କର ଆମର ଧନ୍ୟବାଦ ହେଉ ଯେ ସେ ସମସ୍ତ ବିଷୟ ଜାଣନ୍ତି ଓ ସମସ୍ତ ସାଧନ କରିପାରନ୍ତି ଓ ସବୁ ସ୍ଥାନରେ ବିଦ୍ୟମାନ ଅଛନ୍ତି। ସେ ନ୍ୟାୟ ବିଚାର ରକ୍ଷା କରନ୍ତି। ଆସନ୍ତୁ ଏହାପରେ ଗୀତ 140 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଦୁଷ୍ଟ ଲୋକ ହସ୍ତରୁ ଉଦ୍ଧାର ପାଇବା ନିମନ୍ତେ ପୁନର୍ବାର ପ୍ରାର୍ଥନାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହି 140 ଗୀତଟି ଭାବବାଣୀ ଆକାରରେ ଯୁଗାନ୍ତ ସମୟର ବିଷୟକୁ ଆଣି ଉପସ୍ଥାପିତ କରେ, ଯେତେବେଳେ ଇସ୍ରାଏଲ୍ର ଅବଶିଷ୍ଟାଂଶ ସେହି ଭଣ୍ଡଖ୍ରୀଷ୍ଟର ସମ୍ମୁଖୀନ ହେବେ, ଯିଏକି ସେହି ମିଥ୍ୟା ମସିହ ଓ ପାପର ମନୁଷ୍ୟ। ଏହା ଦାଉଦଙ୍କର ପ୍ରାର୍ଥନା, ଯିଏକି ସୁରକ୍ଷା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତି, କାରଣ ଦୁଷ୍ଟ ଲୋକମାନେ ତାହାଙ୍କର ଚତୁର୍ପାର୍ଶ୍ୱରେ ଘେରି ରହିଅଛନ୍ତି। ଏହି ସମୟରେ ଦାଉଦ ଏକ ପ୍ରକାରର ଚାପ ମଧ୍ୟରେ ଥିଲେ ଓ ଆମେ ବିଶ୍ୱାସ କରୁ ଯେ ଏହି ଚାପ ସାଉଲଙ୍କ ଆଡ଼ୁ ପଡ଼ିଥିଲା, ଯିଏକି ସେହି ଅନିଷ୍ଟକାରୀ ମନୁଷ୍ୟର ଏକ ଅସ୍ପଷ୍ଟ ଛାୟା ସ୍ୱରୂପ ଥିଲା, ଯାହାଙ୍କ ବିଷୟ ନେଇ ପ୍ରେରିତ ପାଉଲ ଦ୍ୱିତୀୟ ଥେସଲୋନିକିର 2 ଅଧ୍ୟାୟରେ ଉଲ୍ଲେଖ କରିଅଛନ୍ତି। ଏହି ଗୀତ ମଧ୍ୟ ଦେଇ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ କିଛି ଶିକ୍ଷା ମିଳେ। ଆମେମାନେ ମଧ୍ୟ ଏହିପରି ପ୍ରାର୍ଥନା କରିପାରିବା। ତେବେ ଦେଖନ୍ତୁ ଗୀତ 140 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ଦୁର୍ଜନଠାରୁ ମୋତେ ଉଦ୍ଧାର କର, ଦୌରାତ୍ମକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର। ଏହି ଅଂଶରେ ଆମେ ସେହି ଭଣ୍ଡଖ୍ରୀଷ୍ଟର ଉପାଧି ଲକ୍ଷ୍ୟ କରୁଅଛୁ। ସେ ଦୁର୍ଜନ ଓ ଦୌରାତ୍ମ୍ୟକାରୀ ମନୁଷ୍ୟ ଭାବରେ ନାମିତ ହୋଇଅଛି, ମାତ୍ର ଜୋହନ କହନ୍ତି ଅନେକ ଭଣ୍ଡଖ୍ରୀଷ୍ଟ ଅଛନ୍ତି। ପ୍ରଥମ ଜୋହନ 2 ପର୍ବର 18 ପଦରେ ଲେଖା ଅଛି, ହେ ବତ୍ସ୍ୟଗଣ, ଶେଷକାଳ ଉପସ୍ଥିତ, ପୁଣି ଖ୍ରୀଷ୍ଟାରୀ ଆସିବ ବୋଲି ତୁମେମାନେ ଯେପରି ଶୁଣିଥିଲ ସେହିପରି ଏବେ ମଧ୍ୟ ଅନେକ ଖ୍ରୀଷ୍ଟାରୀ ଉଠିଲେଣି। ଏତଦ୍ୱାରା ଆମ୍ଭେମାନେ ଜାଣୁଅଛୁ ଯେ ଶେଷକାଳ ଉପସ୍ଥିତ। ମୁଁ ନିଶ୍ଚିତ ଯେ ଆମମାନଙ୍କ ମଧ୍ୟରୁ ଅନେକ ସେହିପରି ଲୋକମାନଙ୍କର ସଂସ୍ପର୍ଶରେ ଆସିଅଛୁ। ଆଜି ମଧ୍ୟ ଆମେ ସେହିପରି ଭ୍ରାନ୍ତ ଶିକ୍ଷାର ସମ୍ମୁଖୀନ ହେଉଅଛୁ, ଏପରିକି ଖ୍ରୀଷ୍ଟ ବିରୋଧୀ ଲୋକମାନଙ୍କର ସମ୍ମୁଖୀନ ହେଉଅଛୁ। ଦାଉଦଙ୍କର ପ୍ରାର୍ଥନା ଥିଲା ଯେପରି ସେ ଏହିପରି ଦୌରାତ୍ମ୍ୟକାରୀ ତଥା ଦୁର୍ଜନମାନଙ୍କ ହସ୍ତରୁ ରକ୍ଷା ପାଇବାକୁ ପାରନ୍ତି। ଆଜି ମଧ୍ୟ ଆମମାନଙ୍କର ଏହିପରି ପ୍ରାର୍ଥନା ହେବା ଉଚିତ ଯେପରି ଆମେ ସେହି ଭଣ୍ଡଖ୍ରୀଷ୍ଟମାନଙ୍କ ଭ୍ରାନ୍ତ ଶିକ୍ଷାରୁ ଓ ସେମାନଙ୍କ କବଳରୁ ରକ୍ଷା ପାଉ। ଏହାପରେ 140 ପର୍ବର 2-3 ପଦରେ ଏହିପରି ଲେଖା ଅଛି, ସେମାନେ ମନେ ମନେ କୁକଳ୍ପନା କରନ୍ତି, ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି, ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି, ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। ପାଉଲ ମନୁଷ୍ୟ ଜାତି ବିଷୟ ନେଇ ଠିକ୍ ସେହିପରି ଭାବେ ପ୍ରକାଶ କରନ୍ତି, ଯାହାକି ରୋମିଓ 3 ପର୍ବର 10-18 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ମନୁଷ୍ୟର ଓଷ୍ଠାଧର କାଳସର୍ପର ଗରଳରେ ପରିପୂର୍ଣ୍ଣ, ମନୁଷ୍ୟର ଜୁହା ଏକ ଆଟମ୍ବମ୍ ପରି ଧ୍ୱଂସ କରିଦେଇପାରେ। ଏହା ମନୁଷ୍ୟର ଖ୍ୟାତିକୁ ଧ୍ୱଂସ କରିଦେଇପାରେ ଓ ତାର ଜୀବନକୁ କଳଙ୍କିତ କରିଦେଇପାରେ। 4 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଦୁଷ୍ଟର ହସ୍ତରୁ ମୋତେ ରଖ, ଦୌରାତ୍ମକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର, ସେମାନେ ବିପଥକୁ ମୋ ଚରଣ ପେଲିଦେବା ପାଇଁ କଳ୍ପନା କରିଅଛନ୍ତି। ଏହା ହିଁ ଥିଲା ଭକ୍ତ ଦାଉଦଙ୍କର ପ୍ରାର୍ଥନା, ଯେପରି ସେ ଦୁଷ୍ଟମାନଙ୍କ କବଳରୁ ରକ୍ଷା ପାଆନ୍ତି। ଏହା ମଧ୍ୟ ସେହି ଇସ୍ରାଏଲ୍ର ଅବଶିଷ୍ଟାଂଶଙ୍କ ପ୍ରାର୍ଥନା, ଯାହାକି ସେମାନେ ସେହି ମହାକ୍ଲେଶର ସମୟରେ ପ୍ରାର୍ଥନା କରିବେ। ଏହି ଅନୁଗ୍ରହର ଯୁଗରେ ଏହା ଖ୍ରୀଷ୍ଟ ବିଶ୍ୱାସୀର ପ୍ରାର୍ଥନା ନୁହେଁ, କିନ୍ତୁ ସେ ଯାଉନା କାହିଁକି ଯେଉଁ ଲୋକମାନେ ସେହି ମହାକ୍ଲେଶର ସମୟରେ ଥିବେ ଓ ବ୍ୟବସ୍ଥାର ଅଧୀନରେ ଫେରିଥିବେ, ସେମାନେ କାହିଁକି ସେହି ସ୍ୱର୍ଗୀୟ ବିଚାର ଓ ଦଣ୍ଡ ନିମନ୍ତେ ପ୍ରାର୍ଥନା କରିବେ ନାହିଁ, ସେଥିରେ ମୁଁ କୌଣସି କାରଣ ଦେଖିବାକୁ ପାଏ ନାହିଁ। ଏହାପରେ ଗୀତ 140 ପର୍ବର 8-10 ମଧ୍ୟରେ ଏକ ପ୍ରତିଶୋଧମୂଳକ ପ୍ରାର୍ଥନା ଲକ୍ଷ୍ୟ କରୁଅଛୁ, ଯାହାକି ଦାଉଦ ପ୍ରାର୍ଥନା କରନ୍ତି, କିନ୍ତୁ ଏହି ଅନୁଗ୍ରହର ଯୁଗରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏପରି ପ୍ରାର୍ଥନା କରିବା ଉଚିତ ନୁହେଁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ, ତାହାର କୁକଳ୍ପନା ସିଦ୍ଧ କର ନାହିଁ। କେଜାଣି ସେମାନେ ଆପଣମାନଙ୍କୁ ଗର୍ବିତ କରିବେ, ଯେଉଁମାନେ ମୋତେ ଘେରିଅଛନ୍ତି ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକକୁ ଆଚ୍ଛାଦନ କରୁ, ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ, ସେମାନେ ଅଗ୍ନିରେ ନିକ୍ଷିପ୍ତ ହୁଅନ୍ତୁ, ସେମାନେ ଯେପରି ଆଉ ଉଠି ନ ପାରିବେ ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହୁଅନ୍ତୁ। ଏହା ଦାଉଦଙ୍କର ପ୍ରାର୍ଥନା ଥିଲା ଓ ଏହିପରି ପ୍ରାର୍ଥନା ଇସ୍ରାଏଲ୍ର ଅବଶିଷ୍ଟାଂଶ ସେହି ଆଗାମୀ ମହାକ୍ଲେଶର ସମୟରେ ପ୍ରାର୍ଥନା କରିବେ। ମାତ୍ର ଏହି ଅନୁଗ୍ରହର ଯୁଗରେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏପରି ପ୍ରାର୍ଥନା କରିବା ଆବଶ୍ୟକ ନୁହେଁ। ତେଣୁ ଆସନ୍ତୁ ଆମମାନେ ସେହି ପ୍ରଭୁଙ୍କ ଉପରେ ନିର୍ଭର କରି ବିଶ୍ୱାସ କରି ଏହି ଜଗତ ପଥରେ ଆଗେଇ ଯିବା ପାଇଁ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপন যদি প্রভু যীশুঙ্কর বাক্য বিষয় ও তাহলে প্রেম বিষয় অধিক জাঁয়া চাহিদি যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।